ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, କେନ୍ଦ୍ର ସରକାର ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ସହ ନବସୃଜନକୁ ଗୁରୁତ୍ୱ ଦେଉଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ରାଜ୍ୟବ୍ୟାପୀ ପାଳିତ ହେଉଛି ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। କେନ୍ଦ୍ର ସରକାର ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପ୍ରାଥମିକତା ଦେବା ସହ ଜନସାଧାରଣ, ଅର୍ଥନୀତିର ବିକାଶ ଓ ନବସୃଜନକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନିଯୁକ୍ତି ସମ୍ପର୍କିତ ବଜେଟ୍ ପରବର୍ତ୍ତୀ ୱେବିନାରକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ନାଗରିକଙ୍କ ଉପରେ ନିବେଶ କରିବା ତିନୋଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ହେଲା ଶିକ୍ଷା, ଦକ୍ଷତା ଏବଂ ସ୍ୱାସ୍ଥ୍ୟସେବା। ସେ କହିଛନ୍ତି, ଅନେକ ଦଶନ୍ଧି ପରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଯେଭଳି ରୂପାନ୍ତରଣ ଘଟିଛି ତାହାକୁ ଲୋକମାନେ ଦେଖିପାରୁଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେଲି ମେଡିସିନ୍ ବ୍ୟବସ୍ଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚପାରିଛି। ସମାଜର ଶେଷ ସ୍ତରରେ ଥିବା ବ୍ୟକ୍ତି ଏହି ସୁବିଧା ପାଇପାରୁଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, 2025-26 କେନ୍ଦ୍ରୀୟ ବଜେଟ୍ରେ ଘରୋଇ ଓ ଅନ୍ତର୍ଜାତୀୟ ପର୍ଯ୍ୟଟନକୁ ପ୍ରସାର କରିବା ଲାଗି ଅନେକ ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇ ଦେଶର 50 ସ୍ଥାନକୁ ବିକଶିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ହୋଟେଲ ଶିଳ୍ପକୁ ଉନ୍ନତ ଭିତ୍ତିଭୂମିର ମାନ୍ୟତା ଦେବା ସହ ସ୍ଥାନୀୟ ନିଯୁକ୍ତିକୁ ବୃଦ୍ଧି କରିବା ଲାଗି ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ସେହିପରି କୃତ୍ରିମ ବୁଦ୍ଧିମତା ବା ଏଆଇର ସାମର୍ଥ୍ୟକୁ ବୃଦ୍ଧି କରିବା ସକାଶେ ଭାରତ ନ୍ୟାସନାଲ୍ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ବା ଜାତୀୟ ବୃହତ ଭାଷାଭିତ୍ତିକ ଢାଞ୍ଚା ସ୍ଥାପନ କରିବା ଲାଗି ନିଷ୍ପତ୍ତି ନେଇଛି। ଏଥିସହିତ ଷ୍ଟାର୍ଟଅପ୍ର ପରିସର ବୃଦ୍ଧି କରିବା ଲାଗି ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଗବେଷଣା ଓ ନବସୃଜନକୁ ବ୍ୟାପକ କରିବା ସକାଶେ କେନ୍ଦ୍ରୀୟ ବଜେଟ୍ରେ 1,00,000 କୋଟି ଟଙ୍କାର କର୍ପସ୍ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ନିଯୁକ୍ତି ସୃଷ୍ଟି କରିବା ସରକାରଙ୍କ ଅନ୍ୟତମ ପ୍ରାଥମିକ ଲକ୍ଷ୍ୟ ରହିଛି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ନିରନ୍ତର ତଥା ଅନ୍ତର୍ଭୁକ୍ତିକରଣ ଅଭିବୃଦ୍ଧି, ବୈଷୟିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ନେତୃତ୍ୱ ଏବଂ ଦକ୍ଷ ମାନବ ସମ୍ବଳ ଲକ୍ଷ୍ୟ ହାସଲ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଂଶୋଧନକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାଣୀରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ପ୍ରାଣୀ ସମ୍ପଦ ଓ ରୋଗ ନିୟନ୍ତ୍ରଣ LH&DC ଏବଂ ପ୍ରାଣୀ ଔଷଧକୁ ସାମିଲ ରହିଛି। ଏହି ସଂଶୋଧନରେ ଗୁରୁତର ପ୍ରାଣୀରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ପ୍ରାଣୀ ଚିକିତ୍ସା ଡାକ୍ତରଖାନା ଓ ଔଷଧାଳୟର ସୁଦୃଢ଼ୀକରଣ କରିବା ଲାଗି ରାଜ୍ୟକୁ ସହାୟତା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସର୍ଭେ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ଘରକୁ ଘର ବୁଲି ସର୍ଭେ କରାଯିବ। ଏବେ ସୁଦ୍ଧା ସୁଭଦ୍ରା ଯୋଜନାରେ 1,08,00,000 ମହିଳା ଆବେଦନ କରିଛନ୍ତି। ସର୍ଭେ ପରେ ରକ୍ଷାବନ୍ଧନ ସମୟରେ 3 କିସ୍ତି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
8,00,000 ହେଉଛି ଆପ୍ଲିକେସନ, ଆମେ 1,00,000ରୁ ଅଧିକ ମାନେ 1,20,000 ଏଇ ପାଖାପାଖି ଆମେ ଦେଇପାରିବା ଏଥରକ ସୁଭଦ୍ରା ଦ୍ୱିତୀୟ କିସ୍ତି ବି। ଯେତେବେଳେ ତୃତୀୟ କିସ୍ତିକୁ ଆସିବାକୁ ହେବ ସେତେବେଳେ 1,00,000 ସାଥିରେ ବାକି ପଡ଼ିଥିବା ଆଉ କିଛି ଲୋକଙ୍କୁ ଯୋଡ଼ିକରି ଏକାବେଳକେ ସୁଭଦ୍ରା ଦିଆଯିବ। ଯେଉଁମାନେ ଆପ୍ଲାଏ କରିଛନ୍ତି ଏଲିଜିବୁଲ ହିତାଧିକାରୀ ସେମାନଙ୍କୁ ଡୋର୍ ଟୁ ଡୋର୍ 1-to-1 ସମୀକ୍ଷା ହେବ କିଏ ରହିଗଲେ କି। ସରକାରଙ୍କ ପାଖେ ଯେଉଁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି କି ଗୋଟିଏ ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୋଇଯାଉ।
ସୂଚନା ଅନୁସାରେ ଆଜି ସୁଭଦ୍ରା ହିତାଧିକାରୀଙ୍କୁ ନେଇ ସୁଭଦ୍ରା ରାଲି ଅନୁଷ୍ଠିତ ହୋଇଛି। ଏହି ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସହାୟତା ରାଶି ଆସନ୍ତାକାଲି ପ୍ରଦାନ କରାଯିବ। ସେହିଭଳି ଯୋଜନାର ଦ୍ୱିତୀୟ କିସ୍ତି ଆସନ୍ତା ଶନିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ 109ତମ ଜୟନ୍ତୀ ଆଜି ପାଳନ କରାଯାଉଛି। ଓଡ଼ିଶାର ବିକାଶ ତଥା ଜନସାଧାରଣଙ୍କ ସଶକ୍ତିକରଣ ଦିଗରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅବିସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ କହିଛନ୍ତି। ବିଜୁବାବୁ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଥିଲେ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ଦୃଢ଼ ବିରୋଧ କରିଥିଲେ ବୋଲି ତାଙ୍କ ଜୟନ୍ତୀ ଅବସରରେ ଶ୍ରୀ ମୋଦି କହିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଓଡ଼ିଶା ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆଜି ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆସନ୍ତାକାଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନରେ ହେବାକୁ ଥିବା ବୈଠକରେ ଆସନ୍ତା 13 ତାରିଖରେ ମେଣ୍ଢାପୋଡ଼ି ଓ 14 ତାରିଖରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ଆଲୋଚନା କରାଯିବ। ସେହିଭଳି ରତ୍ନମହଣ୍ଡାର ମରାମତି ଓ ନାଟମଣ୍ଡପର ନୂତନ ଦର୍ଶନ ବ୍ୟବସ୍ଥା ନେଇ ନିଷ୍ପତ୍ତି ନିଆଯିବାର କାର୍ଯ୍ୟସୂଚୀ ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଫାଲ୍ଗୁନ ଶୁକ୍ଳ ଷଷ୍ଠୀ ତିଥି ଉପଲକ୍ଷେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ନୀତିକାନ୍ତି ଆରମ୍ଭ ହୋଇଛି। ଏଥିପାଇଁ ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିଇବା ପାଣି ପାଇଁ ଟ୍ୟାଙ୍କର ବ୍ୟବସ୍ଥା ଓ ଛକମାନଙ୍କରେ ଜଳଛତ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ପୌର ପରିଷଦର ନିର୍ବାହୀ ଅଧିକାରୀ ଏବଂ ବିଡିଓମାନେ ଏଥିପାଇଁ ମିଳିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅଂଶୁଘାତଜନିତ ପରିସ୍ଥିତିର ମୁକାବିଲା ପାଇଁ ତହସିଲଦାର ଓ ମେଡିକାଲ ଅଫିସରମାନଙ୍କୁ ପରାମର୍ଶ ଦିଆଯାଇଛି। ପ୍ରେରଣାଦାୟୀ ମହିଳାମାନଙ୍କ ସଫଳତା, ଅବଦାନ, ସମାଜର ବିକାଶରେ ମହିଳାଙ୍କ ଯୋଗଦାନ ଓ ସମର୍ପଣକୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ 8 ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ ଆକାଶବାଣୀ ଆଞ୍ଚଳିକ ସମ୍ଭାଦ ବିଭାଗ ସାହସୀ, ସ୍ୱାବଲମ୍ବୀ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ମହିଳାଙ୍କ ସଫଳତାର କାହାଣୀ ପ୍ରସ୍ତୁତ କରୁଛି। ଏହି ମର୍ମରେ ଆମ ଗଞ୍ଜାମ ସମ୍ଭାଦଦାତା ବିଭୂତି ତ୍ରିପାଠୀଙ୍କ ଏକ ରିପୋର୍ଟ।
ଓଡ଼ିଶାର ଲୋକପ୍ରିୟ ନୃତ୍ୟ ଓଡ଼ିଶୀ, ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ବାହାରର ବିଭିନ୍ନ ସ୍ଥାନରେ ଏବେ ଏହି ନୃତ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। ଏହି ନୃତ୍ୟ କେବଳ ଗୋଟିଏ ନୃତ୍ୟ ନୁହେଁ, ଏହା ଏକ ସାଧନା। ଆଉ ଏହି ସାଧନା କରୁଥିବା ନୃତ୍ୟଶିଳ୍ପୀମାନେ ନିଜର ନୃତ୍ୟ ମାଧ୍ୟମରେ ବିଭିନ୍ନ ଭଙ୍ଗୀ ପ୍ରଦର୍ଶନ କରିଥାନ୍ତି। ଦୀର୍ଘ 42 ବର୍ଷ ହେଲା ଏହି ନୃତ୍ୟ ସାଧନା କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆନ୍ତର୍ଜାତିକ ନୃତ୍ୟଶିଳ୍ପୀ ଶ୍ରୀମତୀ ଅଳକା ସାହୁ। ଗୀତଟିଏ କାନରେ ବାଜିଲେ ତାଙ୍କ କୁନି କୁନି ପାଦ କେତେ ଛନ୍ଦକୁ ହାତଠାରେ ଡାକୁଥିଲା। ପରେ ପରେ ବିଭିନ୍ନ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଆଗ୍ରା, କଥକା ଓ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଜଗନ୍ନାଥ ଓ ଶିବଙ୍କ ଭଜନରେ ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ ହେବା ସହ ରାଜ୍ୟ ପାଇଁ ଅଳକା ସୁନାମ ଆଣିଛନ୍ତି। ବର୍ତ୍ତମାନ ସେ ଛତ୍ରପୁର ସହରର ଜଣେ ସୁନାମଧନ୍ୟ ନୃତ୍ୟ ଗୁରୁ ଭାବେ ପରିଚିତ। ଶୁଣନ୍ତୁ ଏ ବିଷୟରେ ସେ କଣ କହୁଛନ୍ତି।
ମୁଁ ନୃତ୍ୟ ଗୁରୁ ଅଳକା ସାହୁ, ଛତ୍ରପୁର ବାସିନ୍ଦା। ମୁଁ ଓମେନ୍ସ ଡେ ଉପରେ କହିବାକୁ ଚାହୁଁଛି, ନାରୀ ହେଉଛି ସବୁବେଳେ ସହନଶୀଳ ଏବଂ ସେ ସବୁବେଳେ ଚାହିଁବ ମୋ ଘରଟାକୁ କେମିତି ଗଢିବି। ଛୋଟବେଳୁ ମତେ ବାପା ଶିଖେଇଥିବାରୁ ମୁଁ ଆଜି ଡାନ୍ସ ଲାଇନ୍ରେ ଇଣ୍ଟରନ୍ୟାସନାଲ ତାକୁ ପହଞ୍ଚି ପାରିଛି ଏବଂ ମୁଁ ନିଜ ଗୋଡରେ ନିଜେ ଠିଆ ହେଇଛି। ତେଣୁ ମୁଁ ଚାହୁଁଛି ଯେ ସବୁ ନାରୀ ନିଜ ଗୋଡରେ ନିଜେ ଠିଆ ହୁଅନ୍ତୁ। ତେଣୁ ମୋର ଅନୁରୋଧ ଆଜି ଓମେନ୍ସ ଡେ ଉପରେ ମୁଁ ସବୁ ନାରୀଙ୍କୁ ଅନୁରୋଧ କରୁଛି, କିଛି ଗୋଟେ କର ଯୋଉଟାକି ସମାଜର କିଛି କ୍ଷତି ହବନି, ଆଉ ଭଲ ଭାବରେ ଆପଣ ଗୋଟେ ସମାଜକୁ ତୋଳି ପାରିବେ।
ଖେଳ ଖବର ଫୁଟବଲ। ବୌଦ୍ଧ ଫୁଟବଲ ଆସୋସିଏସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଡିଏସ୍ କପ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ 5-3 ଗୋଲରେ ବେଙ୍ଗାଲୁରୁ ଦଳ ବିଜୟୀ ହୋଇଛି। ବରଗଡ଼କୁ ହରାଇ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି। ପାଣିପାଗ। ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ବୌଦ୍ଧ ଜିଲ୍ଲାର ଦିନର ସର୍ବୋଚ୍ଚ ତାପମାତ୍ରା 38.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର ସରକାର ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ସହ ନବସୃଜନକୁ ଗୁରୁତ୍ୱ ଦେଉଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଘର ଘର ବୁଲି ସର୍ଭେ କରାଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ରାଜ୍ୟବ୍ୟାପୀ ପାଳିତ ହେଉଛି ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।